ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ବିଶ୍ୱ ବନ୍ୟପ୍ରାଣୀ ଦିବସ ଉପଲକ୍ଷେ ଜୈବ ବିବିଧତାର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରୁଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଓ କଲେଜ ପାଇଁ ଖୁବ୍ ଶୀଘ୍ର ଜାରି ହେବ ମାର୍ଗଦର୍ଶିକା ଏବଂ ରାଷ୍ଟ୍ରୀୟ ମିଲେଟ୍ କିଷାନ ମେଳା ଓ ଶିଳ୍ପ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାରୁ 25 ଜଣ ଚାଷୀ ସାମିଲ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ବିଶ୍ୱର ଜୈବ ବିବିଧତାରେ ବନ୍ୟପ୍ରାଣୀଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ବିଶ୍ୱ ପ୍ରାଣୀ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବନ୍ୟଜନ୍ତୁ ସୁରକ୍ଷା ଓ ସଂରକ୍ଷଣ ଲାଗି ଲୋକ ଏବଂ ଗ୍ରହ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବା। 2013 ମସିହା ଡିସେମ୍ବର ମାସ 20 ତାରିଖରେ ମିଳିତ ଜାତିସଂଘ ସାଧାରଣ ସଭାରେ 3 ତାରିଖକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା। ଏହା ପରଠାରୁ 2014 ମସିହାରୁ ଏହି ଦିବସ ପାଳନ କରାଯାଉଛି। ବନ୍ୟପ୍ରାଣୀ ଦିବସ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଗୁଜରାଟର ଜୁନାଗଡ଼ ଜିଲ୍ଲାର ଶାସନଗିରିଠାରେ ଜାତୀୟ ବନ୍ୟପ୍ରାଣୀ ବୋର୍ଡର ସପ୍ତମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବନ୍ୟଜନ୍ତୁ ସଂରକ୍ଷଣ ଓ ପରିଚାଳନା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ 16ତମ ଏସୀୟ ସିଂହ ସଂଖ୍ୟା ଆକଳନ ରିପୋର୍ଟକୁ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ବନ୍ୟପ୍ରାଣୀ ଦିବସରେ ଗ୍ରହର ଅବିଶ୍ୱସନୀୟ ଜୈବ ବିବିଧତାର ସୁରକ୍ଷା ଏବଂ ସଂରକ୍ଷଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ବନ୍ୟପ୍ରାଣୀ ସଂରକ୍ଷଣ ସୁରକ୍ଷା ପ୍ରତି ଆଗାମୀ ପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଜଙ୍ଗଲର ସୁରକ୍ଷା, ବନ୍ୟପ୍ରାଣୀ ସଂରକ୍ଷଣ ଓ ସ୍ଥାୟୀ ସହାବସ୍ଥାନକୁ ପ୍ରୋହାହିତ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଭାରତ ଏହାର ସମୃଦ୍ଧ ଓ ବିବିଧ ବନ୍ୟଜନ୍ତୁ ପ୍ରାକୃତିକ ସ୍ଥଳୀ ପାଇଁ ବିଶ୍ୱରେ ସ୍ୱୀକୃତି ଲାଭ କରିଛି। ଦେଶରେ ବର୍ତ୍ତମାନ 106 ଜାତୀୟ ଉଦ୍ୟାନ, 573 ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ 115 ସଂରକ୍ଷଣ ସ୍ଥଳୀ ରହିଛି। ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହା ମଧ୍ୟରୁ ଅନ୍ୟତମ ଏକ ପେଡ଼ ମା କେ ନାମ ଅଭିଯାନ ଅଧୀନରେ ଗତବର୍ଷ ଡିସେମ୍ବର ସୁଦ୍ଧା ଦେଶରେ 102 ଅଧିକ ଚାରା ରୋପଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ଅନୁଷ୍ଠିତ ହେଉଛି। ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରୁଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଭୁବନେଶ୍ୱରରେ ପ୍ରାୟ 1000 ଜନଶୁଣାଣି କରୁଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଏପ୍ରିଲ ମାସରୁ କନିଷ୍ଠ ଆଇନଜୀବୀମାନଙ୍କୁ ଭତ୍ତା ପ୍ରଦାନ କରାଯିବ। ଆଇନଜୀବୀ କଲ୍ୟାଣ କର୍ପସ୍ ଫଣ୍ଡ ଆଇନ 2020 କାର୍ଯ୍ୟକାରୀ କରିବାକୁ ରାଜ୍ୟ ଆଇନଜୀବୀ ପରିଷଦ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ ଏଣିକି ଆଇନଜୀବୀମାନେ ପ୍ରତ୍ୟେକ ମକଦ୍ଦମା ରୁଜୁ କଲାବେଳେ 100 ଆଇନଜୀବୀ ୱେଲ୍ଫେୟାର କର୍ପସ୍ ଫଣ୍ଡର ଷ୍ଟାମ୍ପ ଲଗାଇବା ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା 2 ମଧ୍ୟରେ ଏହି ନିଷ୍ପତ୍ତି ନିଆଯିବ। ଏନେଇ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ସହିତ ରାଜସ୍ୱ ବିଭାଗର ଆଲୋଚନା ଶେଷ ହୋଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
ଶିକ୍ଷା ବିଭାଗ ସାଙ୍ଗରେ ମୋର ଆଲୋଚନା ହୋଇଛି, ଅନ୍ୟ ବିଭାଗମାନଙ୍କ ସାଙ୍ଗରେ ମଧ୍ୟ ଆଲୋଚନା ହୋଇଛି। ଦିନେ 2 ଭିତରେ ସ୍କୁଲ, କଲେଜ, ଅଫିସ, ଦପ୍ତର, ଇଏ ସମସ୍ତଙ୍କ ପାଇଁ ସ୍କୁଲ କେବେ ସକାଳେ ହେବ, ସ୍କୁଲ କେବେ ବନ୍ଦ ହେବ ଏବଂ ପ୍ରଚଣ୍ଡ ଖରା ସମୟରେ କ'ଣ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଏ ବାବଦରେ ରାଜସ୍ୱ ବିଭାଗ ଶିକ୍ଷା ବିଭାଗ ସହିତ ଅନ୍ୟ ସମସ୍ତ ବିଭାଗ ସାଙ୍ଗରେ ମଧ୍ୟ କଥାବାର୍ତ୍ତା
କରିବେ। ରାଜ୍ୟରେ ଆସନ୍ତା ମାସରୁ ଜନସାଧାରଣଙ୍କ ପାଇଁ ପ୍ଲଟ୍ ପଞ୍ଜୀକରଣ ଆରମ୍ଭ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗ ରାଜସ୍ୱ ବିଭାଗକୁ ଡ୍ରାଫ୍ଟ ପ୍ରଦାନ କରିଛି। ଚଳିତ ମାସ ଶେଷ ସୁଦ୍ଧା ଡ୍ରାଫ୍ଟର ତର୍ଜମା କରି ସଂଶୋଧନ କରାଯିବ, ପରେ ଢାଞ୍ଚା ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପ୍ଲଟ୍ କିଣିବାକୁ ଥିବା ବ୍ୟକ୍ତିମାନଙ୍କୁ ରାସ୍ତା ସହ ଆନୁଷଙ୍ଗିକ ସୁବିଧା ପ୍ରଦାନ କରାଯିବ। 5000 ସ୍କୋୟାରଫୁଟ୍ ପର୍ଯ୍ୟନ୍ତ ପ୍ଲଟ୍ ପଞ୍ଜୀକରଣ ନେଇ ନଗର ଉନ୍ନୟନ ବିଭାଗ ଢାଞ୍ଚା ପ୍ରସ୍ତୁତ କରିଛି ବୋଲି ମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱର ଜନତା ମଇଦାନରେ 9 ଦିନ ବ୍ୟାପୀ ଆୟୋଜିତ ମହିଳା ସଶକ୍ତିକରଣ ଓ ଉଦ୍ୟୋଗିତା ମହୋତ୍ସବ ସୁଭଦ୍ରା ଶକ୍ତିମେଳା ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ରାଜ୍ୟ ସରକାରଙ୍କ ମହିଳା କେନ୍ଦ୍ରିକ ବିଭିନ୍ନ ଯୋଜନା ସମ୍ବନ୍ଧରେ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଆୟୋଜିତ ମହୋତ୍ସବରେ ରାଜ୍ୟର 300ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦନ ପ୍ରଦର୍ଶିତ ହୋଇଥିଲା। 9 ଲକ୍ଷରୁ ଉର୍ଦ୍ଧ୍ୱ ଦର୍ଶକଙ୍କ ସମାଗମ ହୋଇଥିବାବେଳେ 5 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟବସାୟ ହୋଇଥିବା ଜଣାପଡ଼ିଛି। 6 ଲକ୍ଷ ଟଙ୍କାରୁ ଅଧିକ ଉତ୍ପାଦ ବିକ୍ରି କରି କଳାହାଣ୍ଡିର ଏମ୍ ରାମପୁର ମା ବୈଷ୍ଣୋଦେବୀ ପିଜି ରେକର୍ଡ କରିଥିଲା। ଭାରତୀୟ ମିଲେଟ୍ ଗବେଷଣା ସଂସ୍ଥାନ ପକ୍ଷରୁ ହାଇଦ୍ରାବାଦଠାରେ ରାଷ୍ଟ୍ରୀୟ ମିଲେଟ୍ କିଷାନ ମେଳା ଓ ଶିଳ୍ପ ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଉଛି। 2 ଦିନିଆ ଏହି ମେଳାରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଆଦି ରାଜ୍ୟରୁ 1500 ଚାଷୀ ଯୋଗ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଓ କବିସୂର୍ଯ୍ୟନଗର ବ୍ଲକର 25 ଜଣ ଅଗ୍ରଣୀ ଚାଷୀ ଏଥିରେ ଅଂଶଗ୍ରହଣ କରିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। କାର୍ଯ୍ୟକ୍ରମରେ ମିଲେଟ୍ ଚାଷ, ବଜାର ସୁଯୋଗ ଏବଂ ଆଧୁନିକ ଚାଷ ପଦ୍ଧତି ସମ୍ବନ୍ଧରେ ଚାଷୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବୃହତ୍ ଉଠା ଜଳସେଚନ ଅଞ୍ଚଳରେ ଫସଲ ବିବିଧିକରଣ ଯୋଜନା କାର୍ଯ୍ୟକାରୀ ହେଉଛି। ଚାଷ ପ୍ରତି ଚାଷୀଙ୍କ ଆକୃଷ୍ଟତାକୁ ବୃଦ୍ଧି କରିବା ପାଇଁ ନୂତନ ଚାଷ କୌଶଳ ଓ ଦକ୍ଷତା ବୃଦ୍ଧି ନିମନ୍ତେ ଜିଲ୍ଲା ଓ ରାଜ୍ୟସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଉଛି। ଭଦ୍ରକ ଜିଲ୍ଲାରେ ଆଜି ଜନଔଷଧି ଦିବସ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଲ୍ଲାର 7ଟି ବ୍ଲକର 30ରୁ ଉର୍ଦ୍ଧ୍ୱ ଜନଔଷଧି କେନ୍ଦ୍ରମାନଙ୍କରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କେନ୍ଦ୍ରଗୁଡ଼ିକରେ ପ୍ରାୟ 2000ରୁ ଉର୍ଦ୍ଧ୍ୱ ପ୍ରକାରର ଔଷଧ ଏବଂ 480 ପ୍ରକାର ସର୍ଜିକାଲ ଔଷଧ ମିଳୁଥିବା ଜଣାପଡ଼ିଛି। ଜନଔଷଧି କେନ୍ଦ୍ରଗୁଡ଼ିକରୁ ବିଭିନ୍ନ ସ୍ଥାନରେ ଔଷଧ ସୁଲଭ ମୂଲ୍ୟରେ କିଣି ଜନସାଧାରଣ ଉପକୃତ ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଦ୍ରକ ଜିଲ୍ଲାର ସୁମିତ୍ରା ପାଣି ଧନ୍ୟବାଦ ଜଣାଇଛନ୍ତି।
ମୋର ଥାଇରଏଡ୍, ଗ୍ୟାଷ୍ଟ୍ରିକ୍ ବିଭିନ୍ନ ପ୍ରକାର ରୋଗର ମୁଁ ଔଷଧ ଆଣି ଖାଉଛି, ବହୁତ ଉପକୃତ ହେଉଛି। ମୋ ଭଳି ଅନ୍ୟ ବହୁତ ହିତାଧିକାରୀ ଅଛନ୍ତି। ବଜାରରେ ଯେଉଁ ଚଢ଼ା ଦରରେ ମିଳୁଛି ଔଷଧ, ତାଠୁ ସୁଲଭ ଦରରେ ମିଳୁଛି ଆମର ଜନଔଷଧି ଜନକଲ୍ୟାଣକାରୀ ମୋଦିଜୀଙ୍କର। ଏଇଭଳି ଜନଔଷଧି କଲ୍ୟାଣକାରୀ ଯୋଜନାରେ ଗୋଟିଏ ଗୋଟିଏ ପଞ୍ଚାୟତ ଲେବୁଲରେ ଖୋଲାଯାଆନ୍ତା, ତାହେଲେ ନିଶ୍ଚିତ ଭାବରେ ପଞ୍ଚାୟତରେ ବହୁ ଗରିବ ଆଉ ଖଟିଖିଆ ଲୋକମାନଙ୍କର ଉପକୃତ ହୁଅନ୍ତେ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସାଇକେଲ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ମହାରାଜା ପ୍ୟାଲେସ୍ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଜିଲ୍ଲାପାଳ ବିଜୟ କୁମାର ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ଶାରୀରିକ ବ୍ୟାୟାମ ଜରୁରୀ, ସାଇକେଲ ଚଳାଳି ସୁସ୍ଥ ରହିବାକୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମଇଞ୍ଚ, ଜିଲ୍ଲା ଶାରୀରିକ କ୍ରୀଡ଼ା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୁତିବାଧିତମାନଙ୍କ ପାଇଁ ଆବଶ୍ୟକୀୟ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପଲବ୍ଧ କରାଇବା ସହିତ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଶ୍ରବଣ ଶକ୍ତି ଦିବସ ଭାବେ ପାଳନ କରାଯାଉଛି। ବଧିରତାକୁ ରୋକିବା, ଚିକିତ୍ସା ଓ ପ୍ରତିକାର କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ମିଳିତ ଜାତିସଂଘର ନିଷ୍ପତ୍ତିକ୍ରମେ ପ୍ରତିବର୍ଷ ମାର୍ଚ୍ଚ 3 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି। ସୂଚନାଯୋଗ୍ୟ, ସମଗ୍ର ବିଶ୍ୱରେ 70 ନିୟୁତରୁ ଅଧିକ ଲୋକ ଆଂଶିକ କିମ୍ବା ସମୁଦାୟ ବଧିରତାରେ ପୀଡ଼ିତ ଅଛନ୍ତି। ସେଥିମଧ୍ୟରୁ 80% ଲୋକ ବିକାଶଶୀଳ ରାଷ୍ଟ୍ର ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଭିନ୍ନ କାରଣରୁ ଶ୍ରବଣ ଶକ୍ତି ହ୍ରାସଜନିତ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ମିଳିତ ଜାତିସଂଘ ଏବଂ ବିଭିନ୍ନ ସାମାଜିକ ସ୍ୱାସ୍ଥ୍ୟ ସଂଗଠନଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଶ୍ରବଣ ଶକ୍ତି ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତାମୂଳକ କାର୍ଯ୍ୟକ୍ରମ ପାଳନ କରାଯାଉଥିବା ଆମ ଖବର ହସ୍ତଗତ ହୋଇଛି। ପାଣିପାଗ, ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ବୌଦ୍ଧ ଓ ବଲାଙ୍ଗୀରରେ ସର୍ବାଧିକ ଦିନର ତାପମାତ୍ରା 38°C ଅତିକ୍ରମ କରିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 4ରୁ 5 ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଶ୍ୱ ବନ୍ୟପ୍ରାଣୀ ଦିବସ ଉପଲକ୍ଷେ ଜୈବ ବିବିଧତାର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରୁଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଓ କଲେଜ ପାଇଁ ଖୁବ୍ ଶୀଘ୍ର ଜାରି ହେବ ମାର୍ଗଦର୍ଶିକା। ଏବଂ ରାଷ୍ଟ୍ରୀୟ ମିଲେଟ୍ କିଷାନ ମେଳା ଓ ଶିଳ୍ପ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାରୁ 25 ଜଣ ଚାଷୀ ସାମିଲ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।